ମୁଁ ସସ୍ମିତା ଗୌଡ଼, ଗୋଦାମ ସାହି, ୱାର୍ଡ ନମ୍ବର 49। ଯେହେତୁ ଆମର ଲାଟିନ୍ ଟାଙ୍କିର ଅସୁବିଧା, ବହୁତ ଅସୁବିଧାର ସମ୍ମୁଖୀନ ହେଉଛୁ। ବର୍ଷା ଦିନେ ପାଣି ଜମି ଯାଉଛି, ଯଦି ପାଣି ଜମିଗଲା ଆମେ ସବୁଥିରେ ଅସୁବିଧା, ପାଣି ଫୁଲ ହେଇଛି, ଲାଟିନ୍ ବ୍ୟବହାର କରିପାରୁନୁ। ଯଦି ଗୋଟେ ଗାଡ଼ି ଡାକିବାକୁ ପଡୁଛି ତାହେଲେ ସେ 1000-1500 ବା 2000 ବି ନେଇପାରନ୍ତି। ଯଦି ପାଖ ହେଲା ତାହେଲେ 1200-1300 ଭିତରେ ନିଅନ୍ତି, ଯଦି ବା ଗଳିକନ୍ଦି ଦୂର ହେଲା ତାହେଲେ 2000-2500 କହନ୍ତି। କିନ୍ତୁ ଆମେ ଗରିବ ଶ୍ରେଣୀର ଲୋକ, ଆମେ ଏତେ ଟଙ୍କା ଦେଇପାରିବୁନୁ। ଆଜିର ମିଟିଂରେ QR କୋଡ୍ ବିଷୟରେ ଆମେ ଜାଣିନଥିଲୁ, ଆଜି ମିଟିଂରେ ଆଲୋଚନା କରାଯିବାର ପରେ ଜାଣିଲୁ। ତେଣୁ କରି ଆଗକୁ QR କୋଡ୍ ଦ୍ୱାରା ଆମେ BMC ଗାଡ଼ିକୁ ସ୍ୱଳ୍ପ ମୂଲ୍ୟରେ ଡକାଇ ମଳକୁ ସୁପରିଚାଳନା କରିପାରିବୁ।